ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ମାଧୁର୍ଯ୍ୟକୁ ନେଇ ଯୁଗ ଯୁଗ ଧରି ପାଳିତ ହୋଇ ଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ଦୋଳଯାତ୍ରା ଓ ହୋଲି ଏକ ଶ୍ରେଷ୍ଠ ଗଣପର୍ବ ଭାବେ ପାଳନ କରାଯାଇଥାଏ। ବସନ୍ତ ଋତୁକୁ ସ୍ୱାଗତ କରିବାକୁ ଏହି ପର୍ବ ସ୍ନେହ, ସଦିଚ୍ଛା, ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ପ୍ରତୀକ ଭାବେ ପାଳନ କରାଯାଉଛି। ଫଗୁ ଦଶମୀରୁ ଆରମ୍ଭ ହୋଇଥିବା ଦୋଳଯାତ୍ରା ଆଜି ଦୋଳପୂର୍ଣ୍ଣମୀରେ ରାଧାକୃଷ୍ଣ ମନ୍ଦିର କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରର ଚଳନ୍ତୀ ପ୍ରତିମାଙ୍କୁ ଦୋଳ ଓ ବିମାନରେ ବସାଇ ଦୋଳମେଳନ କରାଯାଇଥାଏ। ଓଡ଼ିଆ ଜ୍ୟୋତିର୍ବିଦଙ୍କ ତଥ୍ୟ ଅନୁସାରେ ଦୀର୍ଘ 800 ବର୍ଷ ତଳୁ ଓଡ଼ିଶାରେ ଦୋଳପର୍ବ ପାଳିତ ହୋଇଆସୁଛି। ଏହି ପର୍ବ 5 ଦିନ ସମାରୋହରେ ପାଳିତ ହୋଇଥିବାରୁ ଏହାକୁ ରଜଦୋଳ ବା ପଞ୍ଚୁଦୋଳ କୁହାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଦୋଳମେଳନ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରାଯାଇଥାଏ। ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସୁସଜିତ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା, ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ଯାଇ ଦୋଳବେଦୀ ଦୋଳିରେ ଆଜି ବିଜେ ହେବେ। ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହେବ। ଏହି ଅବସରରେ ପାରମ୍ପରିକ ରୀତିନୀତି ମତେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୋଳବେଦୀ ଉପରେ ନୂତନ ପଞ୍ଜିକା ପାଠ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ସର୍ଭେ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ଆବାସ ଯୋଜନା ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଚିହ୍ନଟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସର୍ଭେରେ 19 ଲକ୍ଷ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି। ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ଆବାସୀୟ ଗ୍ରାମୀଣ ଯୋଜନାରେ ବାସଗୃହ ଯୋଗାଇ ଦେବା ନେଇ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସକୁ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆନିମେସନ ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ ପାଇଁ 78 ଜଣ ନିର୍ମାତା ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ୱେବ୍ସ ହେଉଛି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯାହାକି ସମଗ୍ର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରକୁ ଏକାଠି କରି କେନ୍ଦ୍ର ସରକାର ମଇ ମାସ 1 ତାରିଖରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ଏକ ସମ୍ମିଳନୀର ଆୟୋଜନ କରୁଛନ୍ତି। ରାଜ୍ୟରେ ଗୁରୁ ଖଣିଜ ଓ ଲଘୁ ଖଣିଜ ପଦାର୍ଥ ଉତ୍ପାଦନ ଲାଗି 383 ଖଣି ରହିଛି। ସେଥିମଧ୍ୟରୁ 170ରୁ ଅଧିକ ଖଣି କାର୍ଯ୍ୟକ୍ରମ ନଥିବା ନେଇ ବିଧାନସଭାରେ ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ରାଜ୍ୟରେ କୋଇଲା, ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ୍, କ୍ୱାର୍ଜାଇଟ୍, କ୍ରୋମାଇଟ୍, ଗ୍ରାଫାଇଟ୍, ଚୂନପଥର ଓ ଡେଲାମାଇଟ୍ ଖଣି ରହିଛି। ମୋଟ ଖଣି ମଧ୍ୟରୁ 38 କ୍ୟାପ୍ଟିଭ୍ ଖଣି ଥିବାବେଳେ ଅବଶିଷ୍ଟ ଖଣି ଅଣକ୍ୟାପ୍ଟିଭ୍ ଥିବା ବିଧାନସଭାରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଢେଙ୍କାନାଳ ଜିଲ୍ଲାର 3ଟି ବିଦ୍ୟାଳୟରେ ପ୍ରତିଷ୍ଠା କରାଯାଇଥିବା ଡିଜିଟାଲ୍ ରିଡିଂ ରୁମ୍କୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଆଧୁନିକ ଡିଜିଟାଲ୍ ଶିକ୍ଷଣ ଉପକରଣରେ ସୁବିଧା ପ୍ରଦାନ କରିବା ସହ ଶବ୍ଦକୋଷ ବୋଧଗମ୍ୟତା ଏବଂ ଯୋଗାଯୋଗ ଦକ୍ଷତାକୁ ବଢ଼ାଇବାରେ ଡିଜିଟାଲ୍ ରିଡିଂ ରୁମ୍ ସହାୟକ ହୋଇଛି। ଜିଲ୍ଲାର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ଓ ହିନ୍ଦୋଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଡିଜିଟାଲ୍ ରିଡିଂ ରୁମ୍ ପ୍ରତିଷ୍ଠା କରାଯାଇଛି। ଭଦ୍ରକ ଶହୀଦ ସ୍ମୃତି ଭବନଠାରେ କାନ୍ତକବି ସାହିତ୍ୟ ପରିଷଦର ରାଜ୍ୟସ୍ତରୀୟ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି। ସମାରୋହରେ 87 ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିବା ପାଇଁ ଇ ନିବେଦନ ପୋର୍ଟାଲ୍ ଆରମ୍ଭ କରାଯାଉଛି ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଏହା ସହିତ ହ୍ୱାଟ୍ସଆପ୍ ନମ୍ଘର 7653807953ରେ ନିଜ ମୋବାଇଲ୍ରୁ ହ୍ୱାଟ୍ସଆପ୍ କରି ଅଭିଯୋଗ ଜଣାଇପାରିବେ। 73ତମ ସର୍ବଭାରତୀୟ ହକି ଚାମ୍ପିୟନ୍ସିପ୍ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆସନ୍ତା ଅପ୍ରେଲ୍ ମାସ 7 ତାରିଖରୁ ଆରମ୍ଭ ହେବ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ହୋଇଥିବା ଏକ ବୈଠକରୁ ମିଳିଥିବା ସୂଚନା ଅନୁସାରେ 27ଟି ପୁରୁଷ ଏବଂ 10ଟି ମହିଳା ପୁଲିସ୍ ଦଳ ଚାମ୍ପିୟନ୍ସିପ୍ରେ ଭାଗ ନେବେ। ଦେଶ ବିଦେଶରୁ ଆନ୍ତର୍ଜାତିକ ହକି ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମାତ୍ରା ବୃଦ୍ଧି ପାଉଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାରେ ଗତକାଲି 41.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ତାପମାତ୍ରା ପ୍ରାୟ 40 ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ଥିଲା। ରାଜ୍ୟର 15ଟି ସହରର ତାପମାତ୍ରା 39 ଡିଗ୍ରୀରୁ ଉର୍ଦ୍ଧ୍ୱ ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ ଅଧିକ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।